ओम शांति। 13 अप्रैल 2026 मसीहार साकार महावाक्य। मीठे बच्चे, एबे तुम्हें माने ए भली दुनियारो मालिक हेबा को जाउछ, तेउठी कौनसी सीमा नहीं। जुगबल द्वारा सारा विश्वर राजत्व प्राप्त करिबा मध्य एक आश्चर्यर कथा। प्रश्न, रामार केउं बंधन रे बाबा मध्य बंधा हुई छंती? उत्तर, बाबा कहुछंती मते तुम पिलामानंकर सम्मुख को आसिबा को ही हेबो, मु एही बंधन रे बंधा हुई, जे पर्यंत मु न आसिछि हे पर्यंत अड़ुआ होइथिबा सूता अर्थात ज्ञान सजाड़ी हेबो नाही। बाकी मु तुम उपरे कौनसी कृपा बा आशीर्वाद करिबा पाई आसु नाही। मु कौनसी मृत व्यक्ति को जीवंत करू नाही। मु तो आसुछि तुम मानंको अतीतरो पवित्र करिबा पाई। गीत, तुम्हें पाके हमने ओम शांति। गीतर एही पद को सुने तुम मानंकर लोम आंकुरी उठिबा उचित, कारण तुम्हें माने सम्मुखरे बसीछ। जदिओ सारा दुनिया रे केते भी विद्वान पंडित आचार्य अछंती, किंतु कौनसी भी मनुष्य मात्र को एक कथा जाना नहीं जे बेहदर पिता प्रति 5000 वर्ष परे आसुछंती। एही कथा केवल पिला माने ही जानी छंती। पिला माने मध्य कहुछंती जे मु जिए एवं जेमिति भी हुए किंतु मु आपणंकर। बाबा मध्य सही परे कहुछंती तुम्हें माने जिए एवं जेमिति भी हुई था किंतु मोर संतान अट। तुम्हें माने एक था मध्य जानिछ जे समस्त आत्मांकर पिता, सेथि पई तांको समस्त डाकुछंती। बाबा बुझाउछंती, देख रावण रो केते प्रभाव रही, जणे भी केही बुझी पारु नहंती जे जहां को आमे परम पिता परमात्मा कहुछे, किंतु पिता कहवा द्वारा सेते खुशी कहीं की मिलू नहीं। एक था मध्य समस्ते भूली जाई छंती, से ही बाबा ही आम को वर्षा देउ छंती। बाबा निजे एठा कुआसी बुझाउ छंती एक था केते सहज, किंतु केही भी बुझी पारु नहंती। बाबा बुझाउ छंती ये तो सही जहां को सारा दुनिया डाकुछ, हे खुदा हे राम एई भले डाके डाकी प्राण मध्य त्याग कर देउ छंती। सही पिता एबे तुम मानंको पाठ पढ़ाउ छंती, तुम मानंकर बुद्धि एबे सेठा को चली गलानी। बाबा मध्य आसी छंती कल्प पूर्व भली, कल्प कल्प बाबा आसी पतितरु पावन करी दुर्गतिरु सद्गति को ने जाउ छंती। सेथे पई गायन करु छंती समस्तंको पतितरु पावन करुथिबा बाबा, एबे तुमे पिला माने तांको सम्मुखरे बसिछ। तुमे हेलो अति प्रिय मिठा संतान। एही सब कथा केवल भारतवासी मानंकर, बाबा मध्य भारत रे ही जन्म नै थंती। बाबा कहुछंती जेहेतु मु भारत रे जन्म नेउछि तनो निश्चित भावरे सेही माने ही मोर प्रिय हेबे। मरण मध्य समस्ते तांको ही करुछंती, जेऊ माने जेऊ धर्मर से माने सही धर्मर धर्म स्थापकंकु मने पकाउछंती। କେବଳ ଭାରତବାସୀମାନେ ଜାଣିନାହାନ୍ତି ଯେ ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ। ବାବା ବୁଝାଉଛନ୍ତି ଭାରତ ହିଁ ପ୍ରାଚୀନ ଦେଶ। ତେବେ ସେମାନେ କହୁଛନ୍ତି କିଏ କହିଲା ସେତେବେଳେ କେବଳ ଭାରତ ହିଁ ଥିଲା। ଏଭଳି ଅନେକ ଅନେକ କଥା ଶୁଣିବାକୁ ମିଳୁଛି। କିଏ କଣ କହୁଛନ୍ତି ଆଉ କେହି ଏଭଳି ମଧ୍ୟ ପ୍ରଶ୍ନ କରୁଛନ୍ତି ଯେ ଏ କଥା କିଏ କହିଲା। ଗୀତା ଶିବ ପରମାତ୍ମା ଶୁଣାଇଥାନ୍ତି। ଶ୍ରୀକୃଷ୍ଣ ହିଁ ପରମାତ୍ମା ଅଟନ୍ତି, ତେଣୁ ସିଏ ହିଁ ଗାୟନ କରିଛନ୍ତି। ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, ତାଙ୍କର ହିଁ ସାରା ଖେଳ ଚାଲିଛି। ଏସବୁ ଭଗବାନଙ୍କର ହିଁ ରୂପ। ଭଗବାନ ହିଁ ଅନେକ ରୂପ ଧାରଣ କରି ଲୀଳା କରୁଛନ୍ତି। ଭଗବାନ ଯାହା ଚାହିଁବେ ତାହା କରିପାରିବେ। ଏବେ ତୁମେମାନେ ଜାଣିଛ ଯେ ମାୟା କେତେ ଶକ୍ତିଶାଳୀ। ଆଜି କହୁଛନ୍ତି ବାବା ଆମେ ବର୍ଷା ନିଶ୍ଚିତ ନେବୁ, ନରରୁ ନାରାୟଣ ହେବୁ, କାଲି ତାଙ୍କର ଦେଖା ନଥିବ। ତୁମେମାନେ ଜାଣିଛ କେତେ ସବୁ ଛାଡ଼ପତ୍ର ଦେଇ ଚାଲିଗଲେ। ଯିଏ ସାମ୍ନାକୁ ଗାଡ଼ିରେ ବସାଇ ସେବା ପାଇଁ ନେଇ ଯାଉଥିଲେ ସେ ଆଜି ନାହାନ୍ତି। ଏହିଭଳି ଭଲ ଭଲ ସନ୍ତାନ ମାନେ ମଧ୍ୟ ମାୟାର ସଙ୍ଗରେ ଆସି ଏଭଳି ଖସି ଯାଉଛନ୍ତି ଯେପରି ଏକଦମ ତଳେ ପଡି ଯାଉଛନ୍ତି। ତେବେ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିଲେ ସେଇମାନେ ହିଁ ବୁଝିବେ। ଆଜିକାଲି ଦୁନିଆରେ ଦେଖ କଣ ସବୁ ଚାଲିଛି। ତୁମେ ପିଲାମାନେ ନିଜକୁ ଦେଖ କଣ ହେବାକୁ ଯାଉଛି। ଗୀତ ଶୁଣିଲ ନା, ତୁମେମାନେ କହୁଛ ଆମେ ଏଭଳି ବର୍ଷା ନେଉଛୁ ଯାହାକି ଆମେ ସାରା ବିଶ୍ୱର ମାଲିକ ହୋଇଯାଉଛୁ। ସେଠାରେ କୌଣସି ସୀମା ଆଦିର କଥା ହିଁ ନଥାଏ, ଏଠାରେ ସବୁ କଥାର ସୀମା ରହିଛି। କହୁଛନ୍ତି ଆମର ସୀମା ଭିତରକୁ ଯଦି ତୁମର ଉଡାଜାହାଜ ପୁଣି ଆସିବ ତେବେ ଗୁଳି କରିଦେବୁ। ସେଠାରେ ତ କୌଣସି ସୀମାର କଥା ହିଁ ରହିବ ନାହିଁ। ଏହି ଗୀତ ମଧ୍ୟ ଗାଉଛନ୍ତି କିନ୍ତୁ ଅର୍ଥ କିଛି ବୁଝିନାହାନ୍ତି। ତୁମେମାନେ ତ ଏ କଥା ଜାଣିଛ ଯେ ପୁନର୍ବାର ଆମେମାନେ ବାବାଙ୍କ ଦ୍ଵାରା ବିଶ୍ୱର ମାଲିକ ନିଶ୍ଚିତ ହେବୁ। ଅନେକ ଥର ଆମେ ହିଁ 84 ଜନ୍ମର ଚକ୍ର ଲଗାଇଛୁ, ଅଳ୍ପ ସମୟ ଦୁଃଖ ପାଇଛୁ କିନ୍ତୁ ସୁଖ ତ ବହୁତ ଭୋଗ କରିଛୁ। ସେଥିପାଇଁ ବାବା କହୁଛନ୍ତି ମୁଁ ତୁମମାନଙ୍କୁ ଅପାର ସୁଖ ଦେଉଛି, ତେଣୁ ତୁମେମାନେ ମାୟା ଠାରୁ ହାରିଯାଅ ନାହିଁ। ବାବାଙ୍କର ସନ୍ତାନ ତ ଅନେକ ଅଛନ୍ତି କିନ୍ତୁ ସମସ୍ତେ ତ ଏକାଭଳି ସୁପୁତ୍ର ହୋଇପାରିବେ ନାହିଁ। କାହାର ଯଦି 5-6ଟି ପିଲା ଥାନ୍ତି, ସେଥିରୁ ଯଦି ଗୋଟିଏ ଦୁଇଟି କୁପୁତ୍ର ହୋଇଥାନ୍ତି ତେବେ ବାପା ମାଙ୍କର ମୁଣ୍ଡ ଖରାପ କରିଦିଅନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଉଡାଇ ଦିଅନ୍ତି। ବାପା ଏକଦମ ଧର୍ମାତ୍ମା, ପିଲାମାନେ ଏକଦମ ବିପଥଗାମୀ ଅମଣିଷ। ବାବା ଏହିଭଳି ଦୃଷ୍ଟାନ୍ତ ବହୁତ ଦେଖିଛନ୍ତି। ତୁମେ ପିଲାମାନେ ଜାଣିଛ ସାରା ଦୁନିଆ ଏହି ବେହଦ ବାବାଙ୍କର ସନ୍ତାନ। ବାବା କହୁଛନ୍ତି ମୋର ଜନ୍ମସ୍ଥାନ ଏହି ଭାରତ ଅଟେ। ପ୍ରତ୍ୟେକଙ୍କୁ ନିଜର ଜନ୍ମ ମାଟି ପ୍ରତି ଆଦର ଥାଏ, ସେଥିପାଇଁ ଯଦି କେହି ଅନ୍ୟ କୌଣସି ସ୍ଥାନରେ ଶରୀର ଛାଡ଼ନ୍ତି ତେବେ ତାଙ୍କୁ ନିଜ ଗାଁକୁ ନେଇ ଆସନ୍ତି। ବାବା ମଧ୍ୟ ଭାରତରେ ହିଁ ଆସୁଛନ୍ତି ଏବଂ ତୁମ ଭାରତବାସୀ ମାନଙ୍କୁ ପୁନର୍ବାର ସମ୍ପତ୍ତି ଦେଉଛନ୍ତି। ତୁମେମାନେ କହିବ ଆମେ ପୁନର୍ବାର ସେହିଭଳି ଦେବତା ବିଶ୍ୱର ମାଲିକ ହେବାକୁ ଯାଉଛୁ। ଆମେ ମାନେ ସାରା ବିଶ୍ୱର ମାଲିକ ଥିଲୁ, ଏବେ ଆମର ଅବସ୍ଥା କଣ ହୋଇଯାଇଛି, କେଉଁଠୁ ଆସି କେଉଁଠି ପଡିଛୁ, 84 ଜନ୍ମ ଭୋଗ କରି କରି ଆମର ଏହିଭଳି ଅବସ୍ଥା ହୋଇଯାଇଛି। ଡ୍ରାମାକୁ ତ ବୁଝିବାର ଅଛି ନା, ଏହାକୁ କୁହାଯାଏ ହାରିବା ଆଉ ଜିତିବାର ଖେଳ। ଏହି ଖେଳ ଭାରତର ହିଁ ଅଟେ, ଏଥିରେ ତୁମର ପାର୍ଟ ରହିଛି। ତୁମମାନଙ୍କର ଏହି ଡ୍ରାମାରେ ସବୁଠାରୁ ଉଚ୍ଚରୁ ଉଚ୍ଚ ପାର୍ଟ ରହିଛି। ତୁମେ ସାରା ବିଶ୍ୱର ମାଲିକ ହେଉଛ, ବହୁତ ସୁଖ ଭୋଗ କରୁଛ। ତୁମ ଭଳି ସୁଖ ଆଉ କେହି ଭୋଗ କରିପାରିବେ ନାହିଁ। ଯାହାର ନାମ ହିଁ ହେଉଛି ସ୍ୱର୍ଗ, ଏହା ହେଲା ନରକ ଦୁନିଆ। ଏଠିକାର ସୁଖ କାକବିଷ୍ଠା ସମାନ, ଅର୍ଥାତ କ୍ଷଣସ୍ଥାୟୀ ଅଟେ। ଆଜି ଯିଏ ଲକ୍ଷପତି, ଆର ଜନ୍ମରେ କଣ ହେବେ ଏ କଥା କେହି ଜାଣିନାହାନ୍ତି। ଏହା ହେଉଛି ପାପାତ୍ମା ମାନଙ୍କର ଦୁନିଆ, ସତ୍ୟଯୁଗ ହେଲା ପୁଣ୍ୟାତ୍ମା ମାନଙ୍କର ଦୁନିଆ। ଯେହେତୁ ତୁମେମାନେ ପୁଣ୍ୟାତ୍ମା ହେବାକୁ ଯାଉଛ, ତେଣୁ କେବେ ବି ପାପ କରିବା ଉଚିତ ନୁହେଁ। ସଦା ସର୍ବଦା ବାବାଙ୍କ ସହିତ ସତ୍ୟତା ପୂର୍ବକ ଚାଲିବା ଉଚିତ। ବାବା କହୁଛନ୍ତି, ଦ୍ୱାପର ଯୁଗ ଠାରୁ ମୋ ସହିତ ଧର୍ମ ରାଜ ସଦା ସର୍ବଦା ରହିଛନ୍ତି। ସତ୍ୟଯୁଗ ତ୍ରେତା ଯୁଗରେ ମୋ ସାଥିରେ ଧର୍ମ ରାଜ ନଥାନ୍ତି। ଦ୍ୱାପର ଯୁଗ ଠାରୁ ତୁମେମାନେ ମୋ ଅର୍ଥେ ଦାନ ପୁଣ୍ୟ କରି ଆସିଛ, ଈଶ୍ୱର ଅର୍ପଣ ବୋଲି କହିଥାନ୍ତି ନା। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖାଥିବା କାରଣରୁ ଶ୍ରୀକୃଷ୍ଣ ଅର୍ପଣମ୍ ଲେଖିଦେଉଛନ୍ତି। ପ୍ରତ୍ୟେକ ଦାନର ପ୍ରତିଦାନ ତ ଏକମାତ୍ର ବାବା ହିଁ ଦେଇଥାନ୍ତି, ତେଣୁ ଶ୍ରୀକୃଷ୍ଣ ଅର୍ପଣମ୍ କହିବା ଭୁଲ, ଈଶ୍ୱର ଅର୍ପଣମ୍ କହିବା ଠିକ। ଶ୍ରୀ ଗଣେଶ ଅର୍ପଣମ୍ କହିବା ଦ୍ୱାରା ତ କିଛି ବି ମିଳିବ ନାହିଁ, ପୁଣି ବି କିଛି ନା କିଛି ଭାବନାର ଫଳ ମୁଁ ହିଁ ସମସ୍ତଙ୍କୁ ଦେଇଆସି, କିନ୍ତୁ ମତେ ତ କେହି ଜାଣି ହିଁ ନାହାନ୍ତି। ଏବେ ତୁମେ ପିଲାମାନେ ହିଁ ଜାଣୁଛ, ତେଣୁ କହୁଛ ଆମେ ସବୁ କିଛି ଶିବ ବାବାଙ୍କୁ ହିଁ ଅର୍ପଣ କରୁଛୁ। ବାବା ମଧ୍ୟ କହୁଛନ୍ତି, ମୁଁ ତୁମମାନଙ୍କୁ ଏକୋଇଶ ଜନ୍ମର ବର୍ଷା ଦେବା ପାଇଁ ଆସିଛି। ଏବେ ହିଁ ହେଉଛି ତଳକୁ ଖସିବାର ସମୟ। ରାବଣ ରାଜ୍ୟରେ ଯାହା ବି ଦାନ ପୁଣ୍ୟ ଆଦି କରୁଛନ୍ତି ପାପାତ୍ମା ମାନଙ୍କୁ ହିଁ ଦେଉଛନ୍ତି। ଆତ୍ମାର କଳା ତଳକୁ ଖସି ଖସି ଯାଉଛି, ଯାହା ବି କିଛି ମିଳୁଛି ତାହା ମଧ୍ୟ ଅଳ୍ପ କାଳ ପାଇଁ। ଏବେ ତ ତୁମକୁ ଏକୋଇଶ ଜନ୍ମ ପାଇଁ ମିଳୁଛି, ତାହାକୁ କୁହାଯାଉଛି ରାମ ରାଜ୍ୟ। ଏମିତି କୁହାଯିବ ନାହିଁ ଯେ ସେଠାରେ ଈଶ୍ୱରଙ୍କର ରାଜ୍ୟ ଥାଏ, ରାଜ୍ୟ ତ ଦେବୀ ଦେବତା ମାନଙ୍କର ଅଟେ। ବାବା କହୁଛନ୍ତି, ମୁଁ ରାଜ୍ୟ କରୁନାହିଁ, ତୁମର ଯେଉଁ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା ତାହା ଏବେ ପ୍ରାୟ ଲୋପ ହୋଇଗଲାଣି, ଯାହାକି ଏବେ ପୁନର୍ବାର ସ୍ଥାପନା ହେଉଛି। ବାବା ତ କଲ୍ୟାଣକାରୀ ହିଁ ଅଟନ୍ତି, ତାଙ୍କୁ କୁହାଯାଏ ସଚ୍ଚା ବାବା। ତୁମମାନଙ୍କୁ ନିଜର ଏବଂ ରଚନାର ଆଦି ମଧ୍ୟ ଅନ୍ତର ସତ୍ୟ ଜ୍ଞାନ ଦେଉଛନ୍ତି। ବାବା ତୁମକୁ ବେହଦର ଇତିହାସ ଭୂଗୋଳ ଶୁଣାଉଛନ୍ତି, ଏଥିରେ ତୁମର ପ୍ରଚୁର ମାତ୍ରାରେ ରୋଜଗାର ହେଉଛି। ତୁମେମାନେ ଚକ୍ରବର୍ତ୍ତୀ ରାଜା ହୋଇଯାଉଛ, ସେମାନେ ପୁଣି ସେହି ହିଂସାର ଚକ୍ର ବିଷ୍ଣୁକୁ ଦେଇଦେଇଛନ୍ତି। ପ୍ରକୃତରେ ଏହା ହେଲା ଜ୍ଞାନର ଚକ୍ର, କିନ୍ତୁ ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି। ଗୋଟିଏ ପଟେ ତ୍ରିମୂର୍ତ୍ତି, ଅନ୍ୟ ପଟେ କଳ୍ପବୃକ୍ଷ ଏବଂ ସୃଷ୍ଟି ଚକ୍ରର ଚିତ୍ର ରଖ, ଏସବୁ ତୁମର ମୁଖ୍ୟ ଚିତ୍ର ଅଟେ। ବାବା ବୁଝାଉଛନ୍ତି, ଶାସ୍ତ୍ରରେ ତ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି, ତାହା ଦ୍ଵାରା ସାରା ସୂତା ହିଁ ଅଡୁଆ ହୋଇଯାଇଛି। ଯେଉଁ ଅଡୁଆ ସୂତା ବାବାଙ୍କ ବିନା କାହା ଦ୍ୱାରା ବି ସଜାଡ଼ି ହୋଇପାରିବ ନାହିଁ। ବାବା ନିଜେ ତୁମମାନଙ୍କ ସମ୍ମୁଖକୁ ଆସିଛନ୍ତି, କହୁଛନ୍ତି ମୋତେ ଡ୍ରାମା ଅନୁସାରେ ଆସିବାକୁ ହିଁ ପଡୁଛି। ମୁଁ ଏହି ଡ୍ରାମାରେ ବନ୍ଧା ହୋଇଛି, ମୁଁ ଆଦୌ ଆସିବି ନାହିଁ, ଏପରି ହୋଇପାରିବ ନାହିଁ। ଏମିତି ନୁହେଁ ଯେ ମୁଁ ଆସି ମୃତ ବ୍ୟକ୍ତିଙ୍କୁ ଜୀବନ୍ତ କରିଦେବି ବା କାହାକୁ ରୋଗରୁ ମୁକ୍ତ କରିଦେବି। ଏମିତି ବହୁତ ପିଲା ଅଛନ୍ତି ଯେଉଁମାନେ କହୁଛନ୍ତି ବାବା ମୋ ଉପରେ କୃପା କର, କିନ୍ତୁ ଏଠାରେ କୃପା ଆଦିର କୌଣସି କଥା ହିଁ ନାହିଁ। ତୁମେମାନେ ମୋତେ ଏଥିପାଇଁ ଡାକୁନଥିଲ ଯେ ଆମକୁ ଆଶୀର୍ବାଦ କର ଯେମିତି ଆମର କୌଣସି କ୍ଷତି ହୋଇ ନ ଯାଉ, କିନ୍ତୁ ତୁମେମାନେ ତ କହୁଛ ହେ ପତିତ ପାବନ ଆସ, ଦୁଃଖ ହର୍ତ୍ତା ସୁଖକର୍ତ୍ତା ଆସ। ଶରୀରର ଦୁଃଖ ହର୍ତ୍ତା ତ ଡାକ୍ତର ମାନେ ବି ଅଟନ୍ତି, ମୁଁ କଣ ସେଥିପାଇଁ ଆସୁଛି କି? ତୁମେ କହୁଛ ନୂଆ ଦୁନିଆ ସ୍ୱର୍ଗର ମାଲିକ କର ବା ଶାନ୍ତି ଦିଅ, ଏପରି କେହି କହନ୍ତି ନାହିଁ ଯେ ଆମକୁ ରୋଗରୁ ମୁକ୍ତ କର। ତେବେ ସଦାକାଳ ପାଇଁ ଶାନ୍ତି ବା ମୁକ୍ତି ତ ମିଳିପାରିବ ନାହିଁ, କାରଣ ପାଠ ତ ତୁମମାନଙ୍କୁ କରିବାକୁ ହିଁ ପଡିବ। ଯେଉଁମାନେ ପରେ ଆସିଥାନ୍ତି ସେମାନଙ୍କୁ କେତେ ଶାନ୍ତି ମିଳିଥାଏ। ଏବେ ପର୍ଯ୍ୟନ୍ତ ଆତ୍ମାମାନେ ମଧ୍ୟ ଆସିବାକୁ ଲାଗିଛନ୍ତି, ଏତେ ସମୟ ହେବ ସେମାନେ ଶାନ୍ତିଧାମରେ ତ ରହିଲେ ନା। ଡ୍ରାମା ଅନୁସାରେ ଯେଉଁମାନଙ୍କର ପାଠ ଅଛି ସେହିମାନେ ହିଁ ଆସିବେ, କାହାର ପାଠ ବଦଳି ପାରିବ ନାହିଁ। ବାବା ବୁଝାଉଛନ୍ତି ଶାନ୍ତିଧାମରେ ତ ବହୁତ ଆତ୍ମା ରହୁଛନ୍ତି, ଯେଉଁମାନେ ଶେଷ ସମୟରେ ଆସୁଛନ୍ତି ଏହିଭଳି ଡ୍ରାମା ତିଆରି ହୋଇଛି। ଯେଉଁମାନଙ୍କର ଶେଷ ସମୟର ପାଠ ଅଛି ସେମାନେ ଶେଷରେ ହିଁ ଆସିବେ, ଏହିଭଳି ବୃକ୍ଷ ତିଆରି ହୋଇଛି। ଏହି ଚିତ୍ର ଆଦି ଯାହା କିଛି ତିଆରି ହୋଇଛି ସେହି ଚିତ୍ର ସମ୍ବନ୍ଧରେ ତୁମକୁ ବୁଝାଇବାକୁ ହେବ, ଆହୁରି ମଧ୍ୟ ଚିତ୍ର ତିଆରି ହେବ, କଳ୍ପ ପୂର୍ବ ଭଳି ହିଁ ତିଆରି ହେବ। 84 ଜନ୍ମର ବିସ୍ତାରର କଥା କଳ୍ପ ବୃକ୍ଷ ଚିତ୍ରରେ ମଧ୍ୟ ଅଛି, ରାମା ଚକ୍ରରେ ମଧ୍ୟ ଅଛି। ଏବେ ପୁଣି ସିଢ଼ି ଚିତ୍ର ବାହାରିଛି, ମନୁଷ୍ୟ ତ କିଛି ବି ଜାଣିନାହାନ୍ତି, ବିଲକୁଲ ଯେପରି ବୁଦ୍ଧୁ ଅଟନ୍ତି। ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ପରମ ପିତା ପରମାତ୍ମା ଯିଏକି ଜ୍ଞାନର ସାଗର ଶାନ୍ତିର ସାଗର ଅଟନ୍ତି, ସିଏ ଆମକୁ ଏହି ଶରୀର ଦ୍ୱାରା ପାଠ ପଢାଉଛନ୍ତି। ବାବା କହୁଛନ୍ତି ମୁଁ ତାଙ୍କ ଶରୀରରେ ଆସୁଛି ଯିଏ ପ୍ରଥମେ ପ୍ରଥମେ ବିଶ୍ୱର ମାଲିକ ଥିଲେ। ତୁମେ ମଧ୍ୟ ଜାଣୁଛ ଯେ ଆମେ ନିଶ୍ଚିତ ଭାବରେ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ହେଉଛୁ, ଗୀତାରେ ତ ଏହିସବୁ କଥା ନାହିଁ। ବାବା କହୁଛନ୍ତି ଇଏ ନିଜେ ହିଁ ନାରାୟଣଙ୍କର ପୂଜାରୀ ଥିଲେ, ଟ୍ରେନରେ ଯାତ୍ରା କରିବା ସମୟରେ ମଧ୍ୟ ଗୀତା ପଢୁଥିଲେ, ଯେପରି ମନୁଷ୍ୟ ଭାବିବେ ଯେ ଇଏ ତ ବହୁତ ବଡ ଧର୍ମାତ୍ମା ଅଟନ୍ତି। ଏହିସବୁ କଥାକୁ ଧୀରେ ଧୀରେ ଭୁଲିବାକୁ ପଡୁଛି, ତଥାପି ତ ଇଏ ଗୀତା ଆଦି ପଢିଛନ୍ତି ନା। ବାବା କହୁଛନ୍ତି ମୁଁ ଏହି ସବୁ କଥା ଜାଣିଛି, ଏବେ ତୁମେମାନେ ବିଚାର କର ଯେ ଆମେ କାହା ସମ୍ମୁଖରେ ବସିଛୁ, ଯାହାଙ୍କ ଦ୍ୱାରା ବିଶ୍ୱର ମାଲିକ ହେଉଛୁ ତାଙ୍କୁ ପୁଣି ବାରମ୍ବାର କାହିଁକି ଭୁଲି ଯାଉଛୁ। ବାବା କହୁଛନ୍ତି ତୁମମାନଙ୍କୁ 16 ଘଣ୍ଟା ଫ୍ରି ଦେଉଛି, ବାକି ସମୟ ନିଜର ସେବା କର। ନିଜର ସେବା କରୁଛ ଅର୍ଥାତ୍ ବିଶ୍ୱର ସେବା କରୁଛ, ଏତେ ପୁରୁଷାର୍ଥ କର ଯାହାକି କର୍ମଧନ୍ଦା କରି ମଧ୍ୟ ଅତି କମରେ 8 ଘଣ୍ଟା ବାବାଙ୍କୁ ସ୍ମରଣ କରିପାରିବ। ତେବେ ସାରା ଦିନ ଭିତରେ କଣ 8 ଘଣ୍ଟା ବାବାଙ୍କୁ ମନେ ପକାଇ ପାରିବ ନାହିଁ? ସେହି ଅବସ୍ଥା ଯେତେବେଳେ ହେବ ସେତେବେଳେ ଜଣା ପଡିବ ଯେ ଇଏ ବହୁତ ସେବା କରୁଛି। ଏବେ ଏଭଳି ଭାବ ନାହିଁ ଯେ ମୁଁ ବହୁତ ସେବା କରୁଛି, ଭାଷଣ ବହୁତ ଫାଷ୍ଟ କ୍ଲାସ କରୁଛି, କିନ୍ତୁ ଯୁଗ ବିଲକୁଲ ନାହିଁ। କିନ୍ତୁ ମୁଖ୍ୟ କଥା ହେଲା ଯୁଗର ଯାତ୍ରା। ବାବା କହୁଛନ୍ତି ତୁମମାନଙ୍କର ମୁଣ୍ଡ ଉପରେ ବିକର୍ମର ବୋଝ ବହୁତ ଅଛି, ସେଥିପାଇଁ ସକାଳୁ ଉଠି ବାବାଙ୍କୁ ମନେ ପକାଅ। 2-5 ପର୍ଯ୍ୟନ୍ତ ଫାଷ୍ଟ କ୍ଲାସ ବାୟୁମଣ୍ଡଳ ରହିଥାଏ। ଆତ୍ମା ରାତିରେ ଆତ୍ମ ଅଭିମାନୀ ହୋଇଯାଇଥାଏ, ଯାହାକୁ ନିଦ୍ରା କୁହାଯାଏ। ସେଥିପାଇଁ ବାବା କହୁଛନ୍ତି ଯେତେ ହୋଇପାରୁଛି ବାବାଙ୍କୁ ମନେ ପକାଅ। ଏବେ ବାବା କହୁଛନ୍ତି ମନ ମନା ଭବ, ଏହା ହେଉଛି ଚଢ଼ତି କଳାର ମନ୍ତ୍ର। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନ ମାନଙ୍କ ପ୍ରତି, ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1, ବାବାଙ୍କ ସହିତ ସିଧା ଏବଂ ସଚ୍ଚା ହୋଇ ଚାଲିବାର ଅଛି। ଆମେ କଲ୍ୟାଣକାରୀ ବାବାଙ୍କର ସନ୍ତାନ, ସେଥିପାଇଁ ସମସ୍ତଙ୍କର କଲ୍ୟାଣ କରିବାର ଅଛି, ସୁପୁତ୍ର ହେବାର ଅଛି। 2, କର୍ମଧନ୍ଦା କରି ମଧ୍ୟ ଅତି କମରେ 8 ଯୁଗଯୁକ୍ତ ସ୍ଥିତିରେ ନିଶ୍ଚିତ ରହିବାକୁ ହେବ। ଯୁଗ ହିଁ ହେଉଛି ମୁଖ୍ୟ କଥା, ଏହା ଦ୍ଵାରା ହିଁ ବିକର୍ମର ବୋଝ ସମାପ୍ତ କରିବାକୁ ହେବ। ବରଦାନ ଦାତା ହୋଇ ପ୍ରତ୍ୟେକ ସେକେଣ୍ଡରେ ପ୍ରତ୍ୟେକ ସଂକଳ୍ପରେ ଦାନ ଦେଉଥିବା ଉଦାର ଚିତ୍ତ ମହାଦାନୀ ହୁଅ। ତୁମେ ସବୁ ଦାତାଙ୍କର ସନ୍ତାନ ଅଟ, ତେଣୁ ନେଲାବାଲା ନୁହେଁ ଦେବାବାଲା ଅଟ। ପ୍ରତ୍ୟେକ ସେକେଣ୍ଡରେ ପ୍ରତ୍ୟେକ ସଂକଳ୍ପରେ ଦେବାର ଅଛି। ଯଦି ଏହିଭଳି ଦାତା ହୋଇଯିବ ତେବେ କୁହାଯିବ ଉଦାର ଚିତ୍ତ ମହାଦାନୀ। ଏହିଭଳି ମହାଦାନୀ ହେବା ଦ୍ଵାରା ସ୍ଵତଃ ହିଁ ମହାନ ଶକ୍ତିର ପ୍ରାପ୍ତି ହୋଇ, କିନ୍ତୁ ଦାନ କରିବାକୁ ହେଲେ ନିଜର ଭଣ୍ଡାର ଭରପୁର ଥିବା ଦରକାର। ଯାହା ନେବାର ଥିଲା ସେସବୁ କିଛି ନେଇ ସାରିଲଣି, ଏବେ ଦେବା କାମ ବାକି ରହିଛି, ତେଣୁ ଦେଇଚାଲ। ଦେବା ଦ୍ଵାରା ଭଣ୍ଡାର ଆହୁରି ଭରପୁର ହୋଇ ଚାଲିବ। ସ୍ଲୋଗାନ, ଯଦି ସବୁ ବିଷୟରେ ପୁରା ନମ୍ବର ଜମା କରିବାକୁ ଚାହୁଁଛ ତେବେ ଗମ୍ଭୀରତାର ଗୁଣକୁ ଧାରଣ କର। ଅବ୍ୟକ୍ତି ସାରା ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର। ନମ୍ରଚିତ୍ତ ଆତ୍ମା ସହଜରେ ସୁଖଦାତା ହୋଇପାରିବ, କିନ୍ତୁ ଅଭିମାନ ନମ୍ରଚିତ ହେବାକୁ ଦେଇନଥାଏ। ଯଦି ନମ୍ରଚିତ ନ ହେବ ତେବେ ସେବା ହୋଇପାରିବ ନାହିଁ। ସେବାଧାରୀର ବିଶେଷତା ହେଲା ସେବା ନମ୍ରଚିତ। ଯଦି ନିଜେ ନଇ ପାରୁଥିବ ସେ ଅନ୍ୟମାନଙ୍କୁ ମଧ୍ୟ ନୁଆଇ ପାରିବ। ଯେତିକି ନମ୍ରଚିତି ହୋଇଥିବ ସେତିକ ନିର୍ମାଣ କରିପାରିବ। ଯେଉଁଠାରେ ନିର୍ମାଣତା ଅର୍ଥାତ୍ ନିରହଙ୍କାରୀ ଗୁଣ ଥିବ ସେଠାରେ ରୋବାବ ନଥିବ, ଆତ୍ମ ଅଭିମାନୀ ସ୍ଥିତି ଥିବ। ଯେପରି ବାବା କେତେ ନମ୍ରଚିତ ହୋଇ ଆସୁଛନ୍ତି ସେହିପରି ପିତାଙ୍କୁ ଅନୁକରଣ କର। ଓମ୍ ଶାନ୍ତି।